ଶୁଣିବା ସୁପ୍ରସିଦ୍ଧ କଥାକାର କୃଷ୍ଣ ପ୍ରସାଦ ମିଶ୍ରଙ୍କ ଗଳ୍ପ ମୁଖା, ଏହି ଗଳ୍ପର ଦ୍ୱିତୀୟ ଭାଗ। ଜନ୍ ପାଖକୁ ଫେରି ଆସିବା ପରେ ମାର୍ଲିନ କହିଲା, ତୁମ ସହିତ ମୁଁ ଯାଉନି। କାହିଁକି? ଜନ୍ ଆଶ୍ଚର୍ଯ୍ୟ ହୋଇଗଲା। ମୁଁ ଯାଉନି, ବାସ୍ ଏତିକି। ଜନ୍ ରାଗିଯାଇ ତା ବ୍ୟାଗକୁ କାନ୍ଧ ଉପରକୁ ଉଠାଇ ଠିଆ ହୋଇପଡ଼ିଲା। ମାର୍ଲିନ ମଧ୍ୟ ରାଗରେ ନିଜ ବ୍ୟାଗଟା ଉପରେ ଆଉଜି ଆଖି ବୁଝିଦେଲା। ସେତେବେଳେ ଆଉ ଠିକ୍ ସେତିକି ବେଳେ ଗଭର୍ଣ୍ଣର ହାଉସର ଝଙ୍କାଳିଆ ଗଛ ଗୁଡାକରୁ ଅନ୍ଧାର ଓହ୍ଲାଇ ପଡ଼ି ଭିଡ଼କୁ ଭାଙ୍ଗିବାକୁ ଲାଗିଗଲା। ଚାଲ ଚାଲ, ଏ ପାଗଳ ଗୁଡାକୁ ଦେଖି କିଛି ଲାଭ ନାହିଁ, ବେଶୀ ପଇସା ହେବାରୁ ଏମିତି ସବୁ ପାଗଳ ଆମେରିକାରୁ ବାହାରୁଛନ୍ତି, ଭିଡ଼ କହିଲା ଓ ସେହି ଅନୁସାରେ କାର୍ଯ୍ୟ ମଧ୍ୟ କଲା। ଭିଡ଼ ଭାଙ୍ଗିବା ପୂର୍ବରୁ ଭିଡ଼ ରହିବାକୁ ନିରୁଦ୍ଦେଶ କରି ଜନ୍ ସହର ଆଡ଼କୁ ଆଗେଇ ଯାଇଥାଏ। ପାନ୍ଥ ନିବାସକୁ ତାକୁ ଯିବାକୁ ପଡ଼ିବ। ଆଜି ବହୁତ ଚାଲିଛନ୍ତି ସେମାନେ, ରାତିରେ ବିଶ୍ରାମ ନେଇ ସେମାନେ ସକାଳେ ପୁରୀ ଯିବା କଥା। ଆଚ୍ଛା, ହିପି ମୂର୍ତ୍ତି ହାବୁଡ଼ରେ ପଡ଼ିଲେ ସେମାନେ, ମାର୍ଲିନର ମନ କଥା ବୁଝି ହୁଏ ନା ବେଳେବେଳେ। ପାହାଡ଼ଟା ଉପରେ ଜିନ ମୂର୍ତ୍ତିଟାକୁ ବି ସେମିତି ଗୁଡ଼ାଏ ପ୍ରଶଂସା କରିଥିଲା ସେ, କିନ୍ତୁ ଜନ୍ ଈର୍ଷା କରୁନି। ମାର୍ଲିନର ଯଦି ହୃଦୟ କହୁଛି ସେ ହିପି ମୂର୍ତ୍ତିଟାକୁ ଭଲ ପାଇବାକୁ, ସେ ତାକୁ ଭଲ ପାଉ, ତା ପାଖରେ ରାତି କଟାଉ। ସେ ହସି ଦେଇ ଗୁଣୁଗୁଣୁ ହେଲା, କିଛି ଚାଏସ ନାହିଁ, ମାର୍ଲିନ ସହ ପୁରୀ ସମୁଦ୍ର କୂଳରେ ତ ଦେଖା ହେବ, ଆଡ଼କୁ ତ ସେ ଯେମିତି ହେଲେ ଆସିବ। ଧୀରେ ଧୀରେ ଜନ୍ ଯାଉ ଯାଉ ଗଭର୍ଣ୍ଣର ହାଉସର ଗେଟ୍ ପାଖରେ ଲମ୍ବା ସିଧା ରାସ୍ତା ଦେଖି ଠିଆ ହୋଇପଡ଼ିଲା ଓ ବ୍ୟାଗଟାକୁ କାନ୍ଧରୁ ଓହ୍ଲାଇ ଦେଇ ମୂର୍ତ୍ତିର ଭଙ୍ଗୀକୁ ଅନୁକରଣ କରି ଠିଆ ହେବାକୁ ଚେଷ୍ଟା କଲା। ଡାହାଣ ହାତରେ ଚିନ୍ମୟ ମୁଦ୍ରାର ସଙ୍କେତ, ବାମ ହାତ ସିଧା ଝୁଲୁଛି ମୁହଁ ସହର ଆଡ଼କୁ। କେତେ ସମୟ ସେ ସେପରି ଧ୍ୟାନସ୍ଥ ହୋଇ ଠିଆ ହୋଇ ରହିଥିଲା କି ଜାଣି, କିନ୍ତୁ ପୋଲିସଟି ଆସି ତାଠୁ କିଛି ଦୂରରେ ଠିଆ ହୋଇ ଠେଙ୍ଗାଟିକୁ ଠୁକ୍ ଠୁକ୍ କରି ତାର ଧ୍ୟାନ ଭାଙ୍ଗିଦେଲା। ସେ ପୋଲିସ ଆଡ଼କୁ ଚାହିଁବା ମାତ୍ରକେ ପୋଲିସ କହିଲା, ଏଠି ଏପରି ଠିଆ ହୋଇପାରିବନି, ଯୁଆଡ଼େ ଯିବା କଥା ଯାଅ। ଜନ୍ ବ୍ୟାଗକୁ ଗୋଟାଏ ବିରକ୍ତିରେ କହିଲା, କିନ୍ତୁ ସେ ତ ସେଠି ଠିଆ ହୋଇଛି, କିଏ କେଉଁଠି? ପୋଲିସଟି ସେମିତି ବାଡ଼ି ଠୁକ୍ ଠୁକ୍ କରି ପଚାରିଲା। କିଛି ନ କହି ଜନ୍ ଆଗେଇ ଚାଲିଲା ରାସ୍ତାରେ। ବାଁ ପଟେ ବର୍ଗାକାର ନେମ୍ ପ୍ଲେଟରେ କଣ ସବୁ ଲେଖା ହୋଇଥାଏ, ସବୁ ବର୍ଗାକାର ଏଇ ଦେଶରେ, ନେତାମାନଙ୍କଠୁ ଆରମ୍ଭ କରି ନେମ୍ ପ୍ଲେଟ ପର୍ଯ୍ୟନ୍ତ। ଜନ୍ ସେଦିନ ଆଉ ମାର୍ଲିନକୁ ଦେଖିଲାନି, କିନ୍ତୁ ସେହିଦିନ କିଛି ବାଟ ଆସିବା ପରେ ଲୁହା ଘେର ଭିତରେ ପଗଡ଼ି ପିନ୍ଧିଥିବା ଆଉ ଗୋଟାଏ ମୂର୍ତ୍ତିକୁ ସେ ଦେଖିଲା। ବାଟରେ ସାଇକେଲ ଠିଆ କରି ରାସ୍ତାରେ ଯିବା ଆସିବା ଲୋକଙ୍କୁ ଚାହିଁ ରହିଥିବା ଅତି ଦୁର୍ବଳକାୟ କେତେଜଣ ଟୋକାଙ୍କୁ ସେ କିଛି ସମୟ ତଳେ ଦେଖିଥିବା ମୂର୍ତ୍ତି କଥା ମଧ୍ୟ ସେମାନଙ୍କୁ ପଚାରିଲା। ସେମାନେ ଏଥର ତାର କଥା ଆଦୌ ବୁଝିପାରିଲେ ନାହିଁ। ଶେଷରେ ସେ ବ୍ୟାଗଟି ତଳେ ଥୁ ଦେଇ ମୂର୍ତ୍ତିର ପୋଜ୍ ନେଇ ଠିଆ ହୋଇଗଲା ସେମାନଙ୍କ ଆଗରେ। ସେମାନେ ପରସ୍ପର ମୁହଁକୁ ଚାହିଁ କହିଲେ, କୌଣସି ମନ୍ଦିରକୁ ଯାଇଥିଲେ କି? ଇଏ ତ ମନ୍ଦିରର କୌଣସି ଦେବତାର ପୋଜ୍। ଜନ୍ ମନା କଲା ଜୋରରେ ମୁଣ୍ଡ ହଲାଇକରି, ନା ନା ନା, ଦେବତା ନୁହେଁ, ତମେ ମୋ ମୁହଁକୁ ଚାହୁଁ, ମୋରି ପରି ଦାଢ଼ି ଥିଲା, ମୋରି ପରି ବାଳ। ପିଲାମାନେ କିନ୍ତୁ ତେବେ ବି ତାର କଥାକୁ ବୁଝିପାରିଲେ ନାହିଁ। ଆଉ ଠିକ୍ ସେତିକି ବେଳେ ଟାଉନ୍ ବସ୍ଟାଏ ଆସିଯିବାରୁ ସେମାନେ ମିଳିତ ଭାବରେ ଅନ୍ୟମନସ୍କ ହୋଇପଡ଼ିଲେ। ଇଂରାଜୀରେ ଉତ୍ତର ଦେବାକୁ ସେମାନଙ୍କୁ କଷ୍ଟ ହେଉଥିଲା। ଜନ୍ ବିରକ୍ତିରେ ସେ ସ୍ଥାନ ଛାଡ଼ି ଲମ୍ବା ଲମ୍ବା ପାଦ ପକାଇ ପାନ୍ଥ ନିବାସ ଆଡ଼େ ଚାଲିଲା, କିନ୍ତୁ ମାର୍ଲିନ ନଥିବାରୁ ତାକୁ କିଛି ଭଲ ଲାଗୁନଥିଲା। ଆମେରିକା ଛାଡ଼ିବା ଦିନଠୁ ମାର୍ଲିନ ତାଠୁ କେବେ ଅଲଗା ହୋଇନଥିଲା। କୁଆଡ଼େ ଗଲା କେ ଜାଣି, ସେ ମୂର୍ତ୍ତିଟା ପାଖରେ ରହିଗଲା କି? ଜନ୍ ସକାଳେ ବସ୍ରେ ପୁରୀ ନ ଯାଇ ସହର ଭିତରେ ଥରେ ଚକରଟାଏ ମାରି ଆସିଲା। କୁଆଡ଼େ ହେଲେ ମାର୍ଲିନର ଚିହ୍ନ ବର୍ଣ୍ଣ ନଥିଲା। ସହରଟାରେ ବୁଲୁଥିଲା ବେଳେ ସେ ପଞ୍ଜାବୀଟିଏ ବି କିଣିନେଲା ମାର୍କେଟର ଖଦଡ଼ ଭଣ୍ଡାରରୁ। ମୂର୍ତ୍ତିଟି ପାଖକୁ ସେ ପୁଣି ଯାଇଥିଲା। ତାକୁ ଯେପରି ଲାଗିଥିଲା ମୂର୍ତ୍ତିର ପୋଷାକ ପତ୍ର ପରି, ସେ ପୋଷାକ ପତ୍ର ନ ପିନ୍ଧିଥିବାରୁ ହିଁ ସେ ମୂର୍ତ୍ତିର ଭାବନାକୁ ପ୍ରକାଶ କରିବାକୁ ଅକ୍ଷମ ହେଉଛି। ପଞ୍ଜାବୀଟା ଗଳେଇ ପକାଇ ସେ ମୂର୍ତ୍ତିଟା ପାଖକୁ ପୁଣି ଗଲା। ଖରା ତେଜରେ ମୂର୍ତ୍ତିଟା ଆହୁରି ଉଜ୍ଜଳ ଦିଶୁଥିଲା, ଆଉ ଦିଶୁଥିଲା ଆହୁରି ବିଷାଦ ଓ ଗମ୍ଭୀର। ସେ ମୂର୍ତ୍ତି ପାଖରେ ଠିଆ ହୋଇ ବହୁତ ସମୟ ତାକୁ ନିରୀକ୍ଷଣ କରିବା ପରେ ସ୍ୱାଭାବିକ ଭାବରେ ରାସ୍ତାରେ ଲୋକ ଜମିବା ଆରମ୍ଭ ହୋଇଗଲା। ପଞ୍ଜାବୀ ପିନ୍ଧି ଗୋରା ଲୋକଟାଏ ମୂର୍ତ୍ତିକୁ ଅନୁକରଣ କରି ଏତେ ସମୟ ଧରି କାହିଁକି ଠିଆ ହୋଇ ରହିବ, ଲୋକେ ତାହା ବୁଝିପାରୁନଥିଲେ। ପୂର୍ବଦିନର କାର୍ଟି ମଧ୍ୟ ବ୍ୟାଙ୍କ ଆଗରେ ଠିଆ ହୋଇଥିଲା, କାର୍ ଭିତରେ କିନ୍ତୁ କେହି ନଥିଲେ। ଜନ୍ର ମନେ ହେଲା ଏଥର ସେ ମୂର୍ତ୍ତିର ପୋଜ୍ କିଛିଟା ଆଣିପାରିଛି, କିନ୍ତୁ ମାର୍ଲିନ ଥିଲେ ସିନା କହନ୍ତା ସେ କେତେ ସଫଳ ହୋଇଛି। କୁଆଡ଼େ ଗଲା ମାର୍ଲିନ? ବାଲି ଉପରେ ଚିତ୍ଟା ହୋଇ ପଡ଼ିଯାଇ ମାର୍ଲିନ ଉପରକୁ ଚାହିଁଛି। କିଛି ଦୂରରେ ବାଲି ଉପରେ ଅନେକ ହିପି ଯୁବକ ଯୁବତୀ ଯୋଡ଼ି ହୋଇ ଶୋଇଯାଇଛନ୍ତି। ଦିନ ଯୋଗୁଁ ନୁହେଁ, ଜହ୍ନ ଯୋଗୁଁ ଚାରିଆଡ଼ ଫର୍ଚ୍ଚା ଦିଶୁଥିଲେ ବି ଗୋଟାଏ ମହତ୍ତ୍ୱପୂର୍ଣ୍ଣ ଜୀବନର ନିଷ୍କ୍ରିୟ ଅବଶିଷ୍ଟାଂଶ ପରି ଜହ୍ନ ସମୟ କାଟୁଥିଲା। ମାର୍ଲିନ୍ କହି ଚାଲିଥିଲା କୌଣସି ଗୀତର ଅଂଶଟି ଆବୃତ କଲାଭଳି। ନ୍ୟୁୟର୍କର ପ୍ରସିଦ୍ଧ ଛାତ୍ର ଅଭିନେତା, ଚେଷ୍ଟା କର, ବାରମ୍ବାର ଚେଷ୍ଟା କର, କିନ୍ତୁ ଏବେ ସୁଦ୍ଧା ମୂର୍ତ୍ତିର ପୋଜ୍ଟାଏ ତମେ ଆଣିପାରିଲ ନାହିଁ। ଛିଛି, ଦେଖ ଏଥର ଯଦି ପାରିବ। ଜନ୍ ଠିଆ ହୋଇ ରେକର୍ଡ଼ ପରି କଥା କହିଯାଉଥିବା ସେହି ମାର୍ବଲ ଯୁବତୀଟା ଆଡ଼କୁ ଚାହିଁଲା। ରାତି ସାରା ସେ ମାର୍ଲିନ୍ ଚାରିପଟେ ବୁଲୁଛି, ଟିକେ ଟିକେ ଛୁଇଁ ଦେବା ପାଇଁ, ଟିକେ ଆଲିଙ୍ଗନ କରି ପକାଇବା ପାଇଁ, ଟିକେ ଆଉ କିଛି ପାଇଁ। ସେ କାକୁତି ମିନତି ହୋଇଛି, ନିଜର ବାଳକୁ ଝିଙ୍କିଛି, ଦାଢ଼ିକୁ ଓଟାରିଛି, ଶେଷରେ ପଶୁ ପରି ଚିତ୍କାର କରିଛି, ଯାହା ସମୁଦ୍ରର ଘୋ ଘୋରେ ହଜିଯାଇଛି, ପବନର ସୁସୁରେ ଉଡ଼ିଯାଇଛି। ଆଉ କିଛି ଦୂର ଯାଇ କୌଣସି ହିପି ଯୁବକ ବାନ୍ଧବୀ କାନ ପାଖରେ ମୁହଁ ଲଗାଇ ଗୀତ ଗାଇବାରେ କି ଅଧରରେ ଅଧର ଲଗାଇ ଚୁମା ଦେବାର ଶବ୍ଦରେ ଆଖିମଳି ବଞ୍ଚି ଉଠିଛି। କିନ୍ତୁ ଏସବୁ ସତ୍ତ୍ୱେ ମାର୍ଲିନ୍ ମାର୍ବଲ ମୂର୍ତ୍ତିଟିଏ ପରି ବାଲିରେ ନିଶ୍ଚିନ୍ତରେ ଶୋଇଯାଇଛି। ସ୍ୱିଡେନର ହିପି ଝିଅଟିଏ ଜନ୍ର ବ୍ୟାକୁଳତା ଦେଖି ତା ପାଖକୁ ଡାକିଥିଲା ବି, କିନ୍ତୁ ସେ ତା ପାଖକୁ ଗଲାନି। ମାର୍ଲିନ୍କୁ ସେ ଅନୁନୟ ବିନୟ କରିଥିଲା। ପାହାନ୍ତିଆ ପହର ଆଡ଼କୁ ତାକୁ ଟିକେ ନିଦ ଲାଗିଯାଇଥିଲା, କିନ୍ତୁ ନିଦ ଭିତରେ ବି ସେ ଟାଣି ହୋଇଯାଇଥିଲା ମାର୍ଲିନ୍ ଆଡ଼କୁ। ମାର୍ଲିନ୍ ଜୋରରେ ହାତ ଛିଞ୍ଚାଡ଼ି ଦେବାରୁ ତାର ନିଦ ଭାଙ୍ଗିଗଲା। ପୁରୀରେ ସେ ପହଞ୍ଚିବାଠୁ ମାର୍ଲିନ୍ର ସେଇ ଚିତି। ଜନ୍କୁ ଥରେ ସେ ସିଂହଦ୍ୱାର ପାଖକୁ ନେଇଯାଇ ସେ ଲୋକର ଆଉ ଗୋଟିଏ ମୂର୍ତ୍ତି ବି ଦେଖାଇ ଦେଇଥିଲା। ଜନ୍ ଠିଆ ହୋଇ ଭୁବନେଶ୍ୱରର ତ୍ରିଛକ ଜାଗାର ଦଣ୍ଡାୟମାନ ମୂର୍ତ୍ତିଟାର ପୋଜ୍ଟାକୁ ଅନୁକରଣ କରୁଥାଏ, ଆଉ ସେହିପରି ଶୋଇ ରହି ମାର୍ଲିନ୍ ଉଦୁ ଉଦୁ କହୁଥାଏ। ବାଲିଠୁ ଦୂରରେ ସମୁଦ୍ର କୂଳେ କୂଳେ ଯାଇଥିବା ରାସ୍ତା ଉପରେ କୁଷ୍ଠ ରୋଗିଣୀଟିଏ ସହିତ ଛୋଟା ଲୋକଟିଏ ବସି କଣ କଥାବାର୍ତ୍ତା ହେଉଥାଏ। ଦୁହେଁ କଥା ବନ୍ଦ କରି ମଝିରେ ମଝିରେ ସେହି ହିପି ଲୋକଗୁଡ଼ାକୁ ଚାହୁଁଥାନ୍ତି। ଭିକାରଣଟିଏ ତା ନିଜ ଆଖିର ଲୁହ ପୋଛି ଦେଇ ଲୋକଟିର ଆଖିର ଧାରକୁ ବି ତା ଖଣ୍ଡିଆ ଆଙ୍ଗୁଠିରେ ବନ୍ଦ କରିବାକୁ ଚେଷ୍ଟା କରୁଥାଏ, କିନ୍ତୁ ଛୋଟା ଲୋକଟି ବାତୁଳ ପରି ମୁଣ୍ଡ ଲଡ଼ୁଥାଏ ଓ ରାସ୍ତାକୁ ମଝିରେ ମଝିରେ ଚାପୁଡ଼ା ମାରୁଥାଏ। ମାର୍ବଲ ମୂର୍ତ୍ତି ଭିତରେ ପ୍ରାଣ ଖୋଜିବାରେ ବ୍ୟସ୍ତ ରହି ମଧ୍ୟ ଜନ୍ ସେମାନଙ୍କର ସେ ଅଭିନୟ ଆଡ଼କୁ ଚାହିଁଛି, କିନ୍ତୁ କିଛି ବୁଝିପାରିଲା ନାହିଁ। ଡ୍ରାମାରେ ଦୃଶ୍ୟ ପରିବର୍ତ୍ତନ ହେବା ପରି ଆକାଶରେ ସିନ୍ଦୁରା ଫାଟିଲା ଓ ସେହି ସମୟରେ ଡାହାଣି ଲାଗିବା ପରି କୁଷ୍ଠ ରୋଗିଣୀଟିଏ ହଠାତ୍ ରାସ୍ତା ଉପରୁ ବାଲିରେ ସମୁଦ୍ର ଆଡ଼କୁ ଦୌଡ଼ିବାରେ ଲାଗିଲା। ସେ ଶୋଇଥିବା ହିପି ଗୁଡ଼ାଙ୍କ ମଝିରେ ଦୌଡ଼ି ଯାଉଥିଲା। ସେ ଚାଲିଥିଲା ବେଳେ ନିଦ ଓ ନିଶାରେ ଭୋଳ ହିପି କେତେଜଣ ଆଖି ମେଲାଇ ତା ଆଡ଼କୁ ଚାହିଁଲେ ଓ ପୁଣି ତାକୁ ପୁଣି ଆଖି ବୁଝିଦେଲେ। ଛୋଟା ଲୋକଟି ତା ବାଡ଼ିକୁ ମାଡ଼ି ମାଡ଼ି ଚିତ୍କାର କରି ପଛରେ ଦୌଡ଼ୁଥାଏ, ତାକୁ ଧର, ତାକୁ ଧର ବାବୁମାନେ, ତାକୁ ଧରି ପକାଅ, ସେ ଆତ୍ମହତ୍ୟା କରିବାକୁ ଯାଉଛି। ହିପି ଲୋକଗୁଡ଼ାଙ୍କର ଆଖି ପୁଣି ଖୋଲିଗଲା, କିନ୍ତୁ କେହି କିଛି କହିବା ପୂର୍ବରୁ କୁଷ୍ଠ ରୋଗିଣୀଟି ପାଣି ଭିତରେ ପଶିଯାଇଥିଲା। ସବୁ କଥା ଠିକ ରୂପେ ନ ବୁଝୁଥିଲେ ବି ହିପି ଯୁବକ ଯୁବତୀ ଗୁଡ଼ିକ ମଧ୍ୟରୁ ଅଧିକାଂଶ ସେହି ଦୃଶ୍ୟ ଦେଖୁଥିଲେ। ସୂର୍ଯ୍ୟ, ସମୁଦ୍ର, ବାଲିର ବ୍ୟାକ୍ଡ୍ରପ୍, ସମୁଦ୍ରର ଘୋ ଘୋ ପବନ, ପବନର ସୁସୁ, ସେମାନଙ୍କ ପାଇଁ ଯେପରି ଏକ ଓପନ୍ ଏୟାର ଥିଏଟରର ଡ୍ରାମା ପ୍ରୋଗ୍ରାମ ସୃଷ୍ଟି କରିଦେଇଥିଲା। ଛୋଟା ଯୁବକଟି ସେ ଜନ୍ ଗୋଡ଼ ପାଖରେ ହୋଇଥିବ ବାଲିରେ ତାର ବାଡ଼ିଟି ଖସିଗଲା। ସେ ଜନ୍ ଗୋଡ଼ ପାଖରେ ଗଡ଼ି ପଡ଼ିଲା। ଜନ୍ର ପାଦ ଯୋଡ଼ାକୁ କୁଣ୍ଢାଇ ପକାଇ ସେ କାନ୍ଦି କାନ୍ଦି କହିଲା, ତାକୁ ବଞ୍ଚାଅ, ତାକୁ ବଞ୍ଚାଅ ବାବୁ, ସେ ମରିଯିବ। କେବଳ ରାଗିକିରି ସେ ଅଭିମାନରେ ସମୁଦ୍ର ଭିତରକୁ ଡେଇଁ ପଡ଼ିଛି, କାହିଁକି ତାକୁ ବଡ଼ ରୋଗ ହେଲା। କିଛି ଦୋଷ ତ ସେ କରିନଥିଲା, କିଛି ଭୁଲ ତ ସେ କରିନଥିଲା ବୋଲି ତାର ଅଭିମାନ ବାବୁ, ନହେଲେ ମୋର ପିଲାଗୁଡ଼ାକ ମାଛ ଅଣ୍ଡ ହୋଇଯିବେ ବାବୁ, ଅନାଥ ହୋଇଯିବେ। ସେ ଭିକାରୁ ନୁହଁ ବାବୁ, ସେ ମୋର ସ୍ତ୍ରୀ, ମୁଁ ତାକୁ ଗାଁକୁ ନେଇ ଯିବାକୁ ଆସିଥିଲି ବାବୁ, ବାବୁ। ଜନ୍ ସେତେବେଳେ ସିଗାରେଟ୍ଟିଏ ଲଗାଇବା ପାଇଁ ଚେଷ୍ଟା କରି ପବନ ଯୋଗୁଁ ପାରୁନଥିଲା। ଛୋଟା ଲୋକଟି ତାକୁ ଝାଙ୍କି ପକାଉଥାଏ। ଗୋଟାଏ କ୍ଷଣ ପାଇଁ ଜନ୍ କ'ଣ କରିବ କିଛି ଠିକ୍ କରିନପାରି ସମୁଦ୍ର ଆଡ଼େ ଚାହିଁଲା, ଆଉ ପରକ୍ଷଣରେ ସେ ଦୌଡ଼ିବାକୁ ଆରମ୍ଭ କଲା। ସେହି ସମୟରେ ଶୋଇବା ଅବସ୍ଥାରୁ ମାର୍ଲିନ୍ ଚିତ୍କାର କରି ଉଠିଲା, ୱେଲଡନ୍, ୱେଲଡନ୍ ଜନ୍, ବ୍ରାଭୋ, ତୁମେ ସେ ମୂର୍ତ୍ତିର ଠାଣି ଓ ଭଙ୍ଗୀ ସୁଦ୍ଧା ଆଣିପାରିଛ, ବ୍ୟୁଟିଫୁଲ। ପୂର୍ବ ଦିଗରେ ଆଟମିକ ରିଆକ୍ଟରର ଗମ୍ବୁଜ ସେପ୍ ହୋଇ ସୂର୍ଯ୍ୟ ଉଠି ଆସୁଥିଲା। ଏଇଠି ଶେଷ ହେଲା କୃଷ୍ଣ ପ୍ରସାଦ ମିଶ୍ରଙ୍କ ଗଳ୍ପ ମୁଖା। ରହିଲୁ, ନମସ୍କାର।